आकाशवाणी संवाद पढ़ुछंती आदित्य नारायण दास। मुख्य संवाद, विकसित भारत गठन लक्ष्य नहीं प्रधानमंत्री नरेन्द्र मोदी अध्यक्षतारे राष्ट्रपति भवन में अनुष्ठित होउछि नीति आयोग बैठक। पूर्वतन राष्ट्रपति डॉक्टर एपीजे अब्दुल कलाम को आज नवम श्राद्धवार्षिकी अवसर में श्रद्धांजलि जनाउछि कृतज्ञ राष्ट्र। पेरिस ओलंपिक्स 2024 आरंभ, भारतीय क्रीडाविद्ंक प्रधानमंत्री समेत क्रिकेटर सचिन तेंदुलकर और भारतीय क्रिकेट दल शुभेच्छा। मन की बात कार्यक्रम आसंता पूर्वाह्न 11टे देशवासी भाव विनिमय करे प्रधानमंत्री। एवं तीन मैच विशिष्ट टी20 श्रृंखलार प्रथम मैच आज भारत और श्रीलंका मध्य मुकाबला। विस्तृत संवाद, प्रधानमंत्री नरेन्द्र मोदी अध्यक्षतारे राष्ट्रपति भवन सांस्कृतिक केन्द्र में नवम नीति आयोग बैठक जारी रही। बैठक में 2047 सुधा भारत को विकसित राष्ट्र में परिणत करने लगे समस्त विषय उपर आलोचना पर्यालोचना हो। सूचना अनुयायी आज बैठक में विकसित भारत सह संपर्कित दूरदृष्टि संपन्न कार्यान्वयन विधि विचार विमर्श हो। नीति आयोग केन्द्र और राज्य सरकारगुड़िक सहयोगपूर्ण शासन और ग्रामीण तथा सहरांचल जीवन में अधिक सुपरिवर्तन आणवा दिगरे बैठक गुरुत्वपूर्ण सब्यस्त हो। बैठक में विकसित भारत लक्ष्य पर राज्यगुड़िकर महत्वपूर्ण भूमिका उपर विस्तृत भाव आलोचना। नीति आयोग घर उत्पाद सहित भारत विश्वर तृतीय सर्वबृहत अर्थव्यवस्था होवार पथर रही। यार जीडीपी 5 ट्रिलियन आमेरिकीय डलार अतिक्रम कर 2047 सुधा 30 ट्रिलियन आमेरिकीय डलार अर्थव्यवस्था पहुंचार आकांक्षा रखी। अन्य राज्य और केन्द्रशासित अंचल मुख्यमंत्री उपराज्यपाल केन्द्रमंत्री एक्स अफिसियो सदस्य स्वतंत्र आमंत्रित अतिथि सहित नीति आयोग उपाध्यक्ष एवं सदस्य सामिल होती। देशर पूर्वतन राष्ट्रपति प्रख्यात वैज्ञानिक डॉक्टर एपीजे अब्दुल कलाम को आज नवम श्राद्धवार्षिकी उपलक्षे कृतज्ञ देश श्रद्धांजलि अर्पण करुछि। डॉक्टर कलाम भारतर एकादशतम राष्ट्रपति और सबुठारु प्रसिद्ध एरोस्पेस वैज्ञानिक अन्यतम थिले। भारतर महाकाश और क्षेपणास्त्र विकास कार्यक्रम में से गुरुत्वपूर्ण भूमिका निर्वाह करते निज जीवन को राष्ट्रर सेवाई उत्सर्ग करते। डॉक्टर कलाम को मध्य भारतर मिजाइल मैन बा क्षेपणास्त्र मानव कहुए। 2015 आज दिन में देहांत होता। स्वराष्ट्रमंत्री अमित शाह पूर्वतन राष्ट्रपति तथा लोकप्रिय वैज्ञानिक डॉक्टर एपीजे अब्दुल कलाम को पुण्यतिथि श्रद्धासुमन अर्पण कर सामाजिक गणमाध्यम पोस्टरे श्री शाह जीवन में कठिन परिश्रम और संवेदनशीलता श्री कलाम को भारतीय युवपीढ़ी आदर्श कर डॉक्टर कलाम कार्यावली समस्त प्रेरणा दी। आंध्रप्रदेश राज्यपाल एस अब्दुल नजीर आज देशर पूर्वतन राष्ट्रपति तथा भारतरत्न अब्दुल कलाम को श्राद्धवार्षिक अवसर में श्रद्धांजलि अर्पण कर लोकंक राष्ट्रपति भाव में श्री कलाम जनाशुना थिले एवं उभय विज्ञान और प्रजुक्ति विद्या क्षेत्र तथा सार्वजनिक जीवन में एक अविस्मरणीय परिचय सृष्टि करते। आंध्रप्रदेश मुख्यमंत्री चंद्रबाबू नायडू श्री कलाम श्राद्धवार्षिक अवसर में श्रद्धांजलि अर्पण कर राष्ट्रपति भवन आसंता मासरे ई उपहार नामक ऑनलाइन पोर्टल माध्यम रे विभिन्न समय रे राष्ट्रपति एवं पूर्वतन राष्ट्रपति मानंकु मिलिथिबा बछा बछा उपहार सामग्री रो निलाम करिवो। तेबे प्रथम पर्याय रे पाखापाखी 250 टी अनन्य उपहार रो निलाम करा जिवो। एई निलाम आसंता मास 5 तारीख ठारु 26 तारीख पर्यंत खोला रहिवो। आग्रही व्यक्ति माने upahar.rashtrapatibhavan.gov.in पोर्टल रे सेमानक निलाम डाकी परिबे। निलाम रो उपलब्ध समस्त अर्थ गरीब ओ अभावी पिला मानंकु सहायता करिवा प्रदान करा जीवो। उपराष्ट्रपति जगदीप धनखड़ आज दिल्लीर जमुना नदी कूल एएसआईटीए पार्क रे गोटे गच्छ मांक नामरे अभियान आरंभ करिछंती। श्री धनखड़ निज माता केशरी देवी सम्मानार्थे गच्छ लगाई। गत मासरे विश्व परिवेश दिवस अवसर में प्रधानमंत्री नरेन्द्र मोदी एही अभियान शुभारंभ करते। यार उद्देश्य हेउछि निज मां नाम गच्छटी लगाई तांकु भावपूर्ण श्रद्धांजलि अर्पण करिबा जहां परिवेश रक्षा और स्थानीय जीवनशैली प्रति समर्पित हेब। आपण माने संवाद शुणुछन्ति आकाशवाणीरो। पेरिस ओलंपिक्स, ପ୍ୟାରିସ୍ ଅଲମ୍ପିକ୍ସ 2024ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଗତ ରାତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଅଲମ୍ପିକ୍ସ ଖେଳର ଶୁଭାରମ୍ଭ ଘୋଷଣା କରିଥିଲେ। ତିନିଥରର ଜୁଡୋ ଚାମ୍ପିୟନ୍ ଟେଡି ରିନର୍ ଅଲମ୍ପିକ୍ ମଶାଲ ପ୍ରଜ୍ୱଳିତ କରିଥିଲେ। ଉଦ୍ଘାଟନୀ ସମାରୋହ ଏବଂ ପରେଡ୍ରେ ଭାରତ ପକ୍ଷରୁ ପିଭି ସିନ୍ଧୁ ଏବଂ ଶରତ କମଲ ନେତୃତ୍ୱ ନେଇଥିଲେ। ଆୟୋଜିତ ପରେଡ୍ରେ ବିଶ୍ୱର 7000 ଖେଳାଳି ଭାଗ ନେଇଥିବାର ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ଅଲମ୍ପିକ୍ସ ଅବସରରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଖେଳାଳି ଦେଶ ପାଇଁ ଗୌରବ ଅଟନ୍ତି। ସେ କହିଛନ୍ତି, ଆମ ଦେଶର ଖେଳାଳିମାନେ ପ୍ୟାରିସ୍ ଅଲମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରିବେ। କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକର ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, 117 ଜଣ ଭାରତୀୟ କ୍ରୀଡ଼ାବିତ୍ ଦେଶର ଆଶା ଓ ଭରସାକୁ ନିଶ୍ଚୟ ସଫଳ କରିବେ। ସେହିପରି ଭାରତୀୟ ଟି ଟ୍ୱେଣ୍ଟି ବିଶ୍ୱ ଚମ୍ପିୟାନ୍ କ୍ରିକେଟ୍ ଦଳ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସର ଆଜି ପ୍ରଥମ ଦିନରେ ବନ୍ଧୁକ ଚାଳନା ପ୍ରତିଯୋଗିତା 10 ମିଟର ଏୟାର୍ ରାଇଫଲ୍ ଦଳଗତ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁତା ଯୋଡ଼ି ଷଷ୍ଠ ସ୍ଥାନରେ ରହିଛନ୍ତି। ଉଭୟ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇନଥିବା ଜଣାପଡ଼ିଛି। ଆଉ କିଛି ସମୟ ପରେ 10 ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ଅର୍ଜୁନ ସିଂ ଚିନ୍ନା ଏବଂ ସରବଜିତ ସିଂଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ। ସେହିପରି ଅପରାହ୍ନ 4ଟାରେ 10 ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟରେ ମନୁ ଭାକଡ ଏବଂ ରିଦିମ ସାଙ୍ଗୱାଲ ଅଭିଯାନ ଆରମ୍ଭ କରିବେ। ଟେନିସ୍ରେ ରୋହନ ବୋପନ୍ନା ଏବଂ ଶ୍ରୀରାମ ବାଲାଜୀ, ପୁରୁଷ ଡବଲ୍ସର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଫିଭିଏନ୍ ରେବଲୋ ଏବଂ ଏଡୱାର୍ଡ ରୋଜର ବାସେଲିନ୍ଙ୍କ ସହ ଅପରାହ୍ନ 3:30ରେ ମ୍ୟାଚ୍ ଖେଳିବେ। ବ୍ୟାଡମିଣ୍ଟନରେ ଭାରତର ଲକ୍ଷ୍ୟ ସେନ୍ ଏକକ ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା 7ଟାରେ କେବିନ୍ ଫଡ୍ନଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ରାତି 8ଟାରେ ମ୍ୟାଚ୍ ଖେଳିବେ। ମହିଳା ଡବଲ୍ସରେ ଅଶ୍ୱିନୀ ବୋପନ୍ନା ଏବଂ ତନିଷା କ୍ରିଷ୍ଟୋ ରାତି 12ଟାରେ ପ୍ରଥମ ମ୍ୟାଚ୍ ଖେଳିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀ ଓ ବିଦେଶରେ ବସବାସ କରୁଥିବା ଲୋକମାନଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 112ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବିଜେପି ମୁଖ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ସଦ୍ୟସମାପ୍ତ ଲୋକସଭା ନିର୍ବାଚନ ଏବଂ ସାଧାରଣ ବଜେଟ୍ ଉପରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବୈଠକରେ ବିଭିନ୍ନ ସରକାରୀ ଯୋଜନାର ସକ୍ରିୟ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ଏକ ଗଣମାଧ୍ୟମ ପୋଷ୍ଟରେ ସୁଶ୍ରୀ ହାରିସ୍ କହିଛନ୍ତି ଯେ ନଭେମ୍ବର ମାସରେ ତାଙ୍କ ଜନକେନ୍ଦ୍ରିତ ଅଭିଯାନକୁ ସମର୍ଥନ ମିଳିବ। ସେ କହିଛନ୍ତି ଯେ ପ୍ରତ୍ୟେକ ଭୋଟ୍ ପାଇଁ ସେ କଠିନ ପରିଶ୍ରମ କରିବେ। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବା ପରେ କମଳା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ସୁଶ୍ରୀ ହାରିସ୍ଙ୍କୁ ସର୍ବସାଧାରଣରେ ସମର୍ଥନ ଜଣାଇଥିଲେ। ଶ୍ରୀ ଓବାମା ଦମ୍ପତି ସୁଶ୍ରୀ ହାରିସ୍ଙ୍କ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ସୁନିଶ୍ଚିତ କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଶ୍ରୀଲଙ୍କାର ପାଲକେଲ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏବଂ ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀରଙ୍କୁ ନେଇ ଭାରତ ଔପଚାରିକ ଭାବେ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ର ଫାଇନାଲ୍ରେ ଆସନ୍ତାକାଲି ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେଉଛି ନୀତି ଆୟୋଗ ବୈଠକ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଆଜି ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି କୃତଜ୍ଞ ରାଷ୍ଟ୍ର। ପ୍ୟାରିସ୍ ଅଲମ୍ପିକ୍ସ 2024 ଆରମ୍ଭ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।